ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 79ତମ ସ୍ୱାଧୀନତା ଦିବସର ଆଘର ସଞ୍ଜେ ଆଜ ଦେଶବାସୀଙ୍କୁ ସମ୍ବୋଧନ କରିବେ। ସଞ୍ଜର 7 ବଜେ ରାଷ୍ଟ୍ରପତିଙ୍କର ସମ୍ବୋଧନ ଆକାଶବାଣୀର ସବୁ କେନ୍ଦ୍ର ଆଉ ଦୂରଦର୍ଶନର ସବୁ ଚ୍ୟାନେଲ୍ଥି ପ୍ରସାରିତ ହେବା। ପହିଲା ହିନ୍ଦୀ ଆଉ ତାର୍ ଉତ୍ତରୁ ଇଂରାଜୀ ଭାଷାଥି ରାଷ୍ଟ୍ରପତିଙ୍କର ସମ୍ବୋଧନ ପ୍ରସାରଣ କରାଯିବା। ରାଷ୍ଟ୍ରପତିଙ୍କର ଅଭିଭାଷଣର ଅନୁବାଦ ଆଞ୍ଚଳିକ ଭାଷାଥି ରାତି 9:30 ବଜେ ଆକାଶବାଣୀ ଆଉ ଦୂରଦର୍ଶନର ପ୍ରସାରଣ କରାଯିବା। ସେଥିଲାଗି ଆଜି ସଞ୍ଜବେଳେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସଞ୍ଜର 7 ବଜେ ବଦଲା 8:32 ବଜେ ପ୍ରସାରଣ କରାଯିବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନର ଗ୍ରୀଷ୍ମକାଳୀନ ବାର୍ଷିକ ଉତ୍ସବର ଉଦ୍ଘାଟନ କରିବେ। ସର୍ବସାଧାରଣଙ୍କ ଲାଗି ଆଇବା ଶନିବାର ଦିନ 10 ବଜେନୁ ବେଲବୁଡ଼ର 6 ବଜେ ତକ୍ ଅମୃତ ଉଦ୍ୟାନ ଖୋଲା ରହିବା। ସେପ୍ଟେମ୍ବର ମାସର 14 ତାରିଖ ତକ୍ ଉଦ୍ୟାନ ଖୋଲା ରହିବା। ଆଇବା 29 ତାରିଖ କ୍ରୀଡ଼ା ଦିବସ ଆଉ ସେପ୍ଟେମ୍ବର 5 ତାରିଖ ଗୁରୁଦିବସ ଅବସରରେ ଖେଳାଳି ଆଉ ଶିକ୍ଷକମାନଙ୍କୁ ଖାସ୍ ପ୍ରବେଶ ସୁଯୋଗ ମିଳିବା। ରାଜ୍ୟପାଳ ଆଉ ଭାରତୀୟ ରେଡ୍କ୍ରସ୍ ସୋସାଇଟି ରାଜ୍ୟ ଶାଖାର ଅଧ୍ୟକ୍ଷ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କର ଅଧ୍ୟକ୍ଷତାଥି ରେଡ୍କ୍ରସ୍ ଶାଖା କାର୍ଯ୍ୟନିର୍ବାହୀ କମିଟିର ବୈଠକ ହୋଇଯାଇଛି। ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ବଛରକ 2-3 ଥର ଲେଖା ରକ୍ତଦାନ ଶିବିର ଆୟୋଜନ କରିକି ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନ କରବାର୍ ଲାଗି ତହକାବାର ଉପରେ ରାଜ୍ୟପାଳ ଜୋର୍ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 75 ନମ୍ବର ଜନ୍ମଦିନ ଅବସରରେ ଆଇବା 17 ତାରିଖ ରାଜ୍ୟ ସରକାରଙ୍କ ତରଫୁ 75 ଲାଖ ଗଛ ଯୋଗାଯିବା। ଏହି ଅବସରରେ ପଞ୍ଚାୟତିରାଜ ବିଭାଗ ତରଫୁ 34 ଲାଖ ଗଛ ଯୋଗାଯିବା। ସେନ୍ତା କୃଷି ବିଭାଗ ତରଫୁ 23 ଲାଖ, ଜଙ୍ଗଲ ବିଭାଗ ତରଫୁ 15 ଲାଖ ଗଛ ଲଗାଯିବା। ଗଲାକାଲି ହୋଇଥିବା ଗୋଟିଏ ପ୍ରସ୍ତୁତି ବୈଠକ ଉତ୍ତରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏ ବାବଦେ ସୂଚନା ଦେଇଛନ୍ତି। ଖରିଫ ଧାନକିଣା ଲାଗି ଚାଷୀ ପଞ୍ଜୀକରଣ ସମୟକେ ବଢ଼ାବା ଲାଗି ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକଟି ଧାରିଜ କରାଯାଇଛି। ଏ ବାବଦେ ସୂଚନା ଦେଇକରି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଗଲା 19 ତାରିଖନୁ ମୂଲ ହୋଇଥିବା ପଞ୍ଜୀକରଣ ପ୍ରକ୍ରିୟା ଆଇବା 20 ତାରିଖ ତକ୍ ଚାଲ୍ବା। ଏବତକ 11,25,000ରୁ ଅଧିକା ଚାଷୀ ପଞ୍ଜୀକରଣ କରିସାରିଛନ୍ତି। ଏ ସମୟ ଭିତରେ ଛୁଟି ଦିନମାନଙ୍କୁ ଭିଲ୍ ପଞ୍ଜୀକରଣ ପ୍ରକ୍ରିୟା ଚାଲ୍ବା। ସରକାର ସବୁ ଚାଷୀମାନଙ୍କର ପଞ୍ଜୀକରଣ ଲକ୍ଷ୍ୟ ରଖିଛନ୍, ଦରକାର ପଡ଼ିଲେ ପଞ୍ଜୀକରଣ ସମୟକେ ବଢ଼ାଯାଇପାରେ ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ଶୀତଲ ଭଣ୍ଡାର ତିଆର ଆର୍ କାର୍ଯ୍ୟକ୍ଷମ କରିବା ଲାଗି ଭୁବନେଶ୍ୱର ଲୋକସେବା ଭବନର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କର ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ରାଜ୍ୟର କୃଷି ଭିତ୍ତିଭୂମି ବର୍କସ ହେଲେ ଯାଇକରି ଚାଷୀମାନେ ବର୍କସ ହେବେ, ଇତାକେ ନଜରଥି ରଖିକରି କାମ କରବାର୍କେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଫି ସବ୍ଡିଭିଜନର ଗୋଟେ ଲେଖା ଶୀତଳ ଭଣ୍ଡାର ତିଆରି କରବା ଲାଗି ସରକାରଙ୍କ ନିର୍ଦ୍ଦେଶନାମାକେ ଜଲ୍ଦି କାର୍ଯ୍ୟକାରୀ କରବାର୍କେ ଉପମୁଖ୍ୟମନ୍ତ୍ରୀ ଜୋର୍ ଦେଇଥିଲେ। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉଦ୍ୟୋଗକେ ତହକାବାର ଲାଗି ଥିବା ପ୍ରକଳ୍ପ ଅଧୀନତି ଛୋଟ ମଡ଼ିଆ ଆର୍ ଚାଉଲ ମିଲ୍ ପରିଚାଳନା ଆଉ ବ୍ୟବସାୟ ପରିଚାଳନାର ନୀତି ଉପରେ ଗୋଟିଏ ଦିନିକିଆ କର୍ମଶାଳା ହୋଇଯାଇଛି। କୃଷି ଓ ମିଶନ ଶକ୍ତି ବିଭାଗ ଆଉ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଭିତରେ ତ୍ରିପାକ୍ଷିକ ଚୁକ୍ତି ଜରିଏ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। 60 କୋଟିରୁ ଅଧିକା ଟଙ୍କା ଖର୍ଚ୍ଚାତି ହେବାର୍କେ ଥିବା ପ୍ରକଳ୍ପକେ 3 ବର୍ଷ ଭିତରେ କାର୍ଯ୍ୟକାରୀ କରାଯିବା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ଜରିଏ ମଡ଼ିଆ ଆଉ ଜିଆଇ ଚାଉଲ ଆର୍ କୃଷିଭିତ୍ତିକ ଦରବ ଉତ୍ପାଦନ ପ୍ରକ୍ରିୟାକରଣ ପ୍ୟାକେଜିଂ ସଂରକ୍ଷଣ ଆଉ ବିପଣନ ଲାଗି ଛୋଟ କାରଖାନା ସ୍ଥାପନା କରବାର ଏହି ବୁଝାମଣା ପତ୍ର ଲକ୍ଷ୍ୟ ଆଏ। ରାଜ୍ୟ ଝିଅମାନଙ୍କ ଲାଗି ଗୋଟିଏ ସୁରକ୍ଷିତ ବାତାବରଣ ତିଆରି କରବାର ଲାଗି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସବୁ ଜିଲ୍ଲା ଅଦାଲତମାନଙ୍କୁ ଚିଠି ଲେଖିଛନ୍। ଜିଲ୍ଲା ଅଦାଲତମାନେ ନିଜ ନିଜର ଇଲାକାର ବୁଦ୍ଧିଜୀବୀ, ଭିନ୍ ଭିନ୍ ସାମାଜିକ ସଂଗଠନ, ବିଶେଷଜ୍ଞମାନଙ୍କୁ ନେଇକରି ବୈଠକ କରିବେ। ବୈଠକର ଯାହା ନିଷ୍ପତ୍ତି ହେବା ଆଇବା 30 ତାରିଖ ଭିତରେ ଉଚ୍ଚ ନ୍ୟାୟାଳୟକେ ପ୍ରସ୍ତାବ ଦେବେ ବୋଲି ଚିଠିଟି କୁହାଯାଇଛି। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାଥି ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ର ଛୁଆମାନଙ୍କୁ ଆଇବା କାଲି ପୋଷାକ ବଣ୍ଟାଯିବା। ଏଥି ରାଜ୍ୟର 17,23,000 ଛୁଆ ଉପକୃତ ହେବେ ବୋଲି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ କୁହାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ଖଡ଼ିଆଲ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ନିଯୁକ୍ତି ଲାଗି ବିଜ୍ଞପ୍ତି ବାହାରିଛି। ଖଡ଼ିଆଲର ନୂଆ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାବେ ପ୍ରଣାମ କୁମାର ରାଉତଙ୍କୁ ନିଯୁକ୍ତି ମିଳିଛି। ଖୁବ୍ ଜଲ୍ଦି ନୂଆ ବିଚାରପତି ଯୋଗ ଦେବେ ବୋଲି ଜଣାପଡ଼ିଛି। ନୂଆପଡ଼ା କଲେଜ ପରିସରର ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି। ପହିଲା ଦିନେ ବିଶ୍ୱକୁ ଭାରତର ଅବଦାନ ଶୀର୍ଷକ ଗୋଟିଏ ସେମିନାର ହୋଇଥିଲା। ଏହି ଅବସରରେ ଅତିଥିମାନେ ସଂସ୍କୃତ ଭାଷାର ମହାତ୍ମ୍ୟ ଆଉ ବ୍ୟାକରଣ ବାବଦେ ବୁଝାଇଥିଲେ। କେନ୍ଦ୍ରୀୟ ବଙ୍ଗୋପସାଗରନ ବନିଥିବା ଘୂର୍ଣ୍ଣିବଲୟ ସକ୍ରିୟ ହୋଇଛି। ଏତାର ପ୍ରଭାବତି ପଶ୍ଚିମ କେନ୍ଦ୍ରୀୟ ଆଉ ତାର ପାଖର ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଗୋଟିଏ ଲଘୁଚାପ କ୍ଷେତ୍ର ବନିଛି। ଏତାର ବଲେ ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ଲାଗି ରହିଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 8:32 ବଜେ। ଜୁହାର।